ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁଁ ନୀନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରିବେ ପଦ୍ମ ପୁରସ୍କାର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଭାରତର ନିର୍ବାଚନ କମିଶନ ବିଭିନ୍ନ ପକ୍ଷଙ୍କ ସହ କଲେ ଆଲୋଚନା। ବିଧାନସଭା ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 28 କଲେଜର ପରୀକ୍ଷା ବାତିଲ। ଏବଂ ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ପୃଥିବୀ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରୁ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ଡକ୍ଟର ପଦ୍ମା ସୁବ୍ରମଣ୍ୟମ୍ଙ୍କୁ ପଦ୍ମବିଭୂଷଣ, ଅନ୍ୟ ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ଶ୍ରୀମତୀ ମୁର୍ମୁ ସମ୍ମାନିତ କରିବେ। ଦେଶର କିଛି ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ବିଷୟରେ ଅନୁମାନ କରାଯାଇଥିବାରୁ ନିର୍ବାଚନ କମିଶନ ବିଭିନ୍ନ ପକ୍ଷ ସହ ଏକ ବୈଠକ କରିଛନ୍ତି। ମତଦାନ ସମୟରେ ଗ୍ରୀଷ୍ମ ପ୍ରବାହରୁ ଭୋଟରଙ୍କୁ ସୁରକ୍ଷା ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି। ଭାରତୀୟ ପାଣିପାଗ ବିଭାଗ, ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଦେଶର ପୂର୍ବ ଭାଗରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଦେଶର ଅନ୍ୟ କିଛି ଭାଗରେ ଆଗାମୀ 4-5 ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ। ବିଜୁ ଜନତା ଦଳ ପକ୍ଷରୁ ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ 6 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ହିନ୍ଦୋଳରୁ ମହେଶ ସାହୁଙ୍କ ଦଳ ପ୍ରାର୍ଥୀ କରିଥିବାବେଳେ କାକଟପୁରରୁ ତୁଷାରକାନ୍ତି ବେହେରା ପ୍ରାର୍ଥୀ ହୋଇଛନ୍ତି। ପରୀରୁ ବିଶ୍ୱରଞ୍ଜନ ମଲ୍ଲିକ, ରଘୁନାଥପାଲିରୁ ଅର୍ଚ୍ଚନା ରେଖା ବେହେରା, ବାଲିକୁଦା ଏରସମାରୁ ଶାରଦା ପ୍ରସାଦ ଜେନା ଏବଂ ବାଙ୍ଗ୍ରିପୋଷିରୁ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି। ଏପର୍ଯ୍ୟନ୍ତ ଦଳ ପକ୍ଷରୁ ମୋଟ 141 ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି। ଜୟପୁର ବିଧାନସଭା ଆସନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କୁ ଦଳ ଏଠାରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି। ଗୌତମଙ୍କୁ ମିଶାଇ ଦଳ ପକ୍ଷରୁ ଏପର୍ଯ୍ୟନ୍ତ 132 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଲୋକସଭା ଏବଂ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ଦଳର ଜନକଲ୍ୟାଣକାରୀ ଯୋଜନାକୁ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ତାଙ୍କ ଦଳକୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି। ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ତପନ ରଞ୍ଜନ ଦାସଙ୍କ ରିପୋର୍ଟ।
ନୂଆପଡ଼ା ଜିଲ୍ଲାରେ 2 ନିର୍ବାଚନ ମଣ୍ଡଳୀ ଖଡ଼ିଆଲ ଏବଂ ନୂଆପଡ଼ା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଅଟେ। ଜିଲ୍ଲାରେ 4,96,140 ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ନୂଆପଡ଼ା ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ 603 ମତଦାନ କେନ୍ଦ୍ର ରହିଅଛି। ଜାତୀୟ କଂଗ୍ରେସରୁ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାର ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗୀର ସାଂସଦ ଥିବାବେଳେ ନୂଆପଡ଼ାରେ ବିକାଶମୂଳକ କାର୍ଯ୍ୟ ନେଇ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି 3 ବିଧାୟକ ତଥା କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ବିଜେଡି ଦଳର ପାଇଁ 4th ଥର ପାଇଁ ସେ ଦଳ ପ୍ରାର୍ଥୀ ହୋଇଛନ୍ତି। ନିଜର ଅଞ୍ଚଳର ସମାଜସେବୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନାରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଆଶା ବାନ୍ଧିଛନ୍ତି। ବିଜେପି ପକ୍ଷରୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ ଏବଂ ନାମ ଘୋଷଣା କରିଥିଲା। ସେ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ଏବଂ ଛତିଶଗଡ଼ ଲାଗି ରହିଅଛି। ଛତିଶଗଡ଼ ରାଜ୍ୟ ପଡ଼ୋଶୀ ସରକାର, ଯେଉଁ ବିଜେପି ସରକାର, ଧାନର ସହାୟକ ମୂଲ୍ୟ ବୃଦ୍ଧି ଏବଂ ମହିଳାଙ୍କୁ ମାସିକ 1,000 ମେହେଦରୀ ଯୋଜନାରେ ଯେଉଁ ପ୍ରଦାନ କରୁଛନ୍ତି ଭୋଟରଙ୍କୁ ବେଶୀ ଆକୃଷ୍ଟ କରୁଛି। ଅପରପକ୍ଷରେ ଆଦିବାସୀ ନେତା କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିଲେ ଘାସିରାମ ମାଝୀ, ଆଦିବାସୀ ସମୂହ ତାଙ୍କୁ ପ୍ରାର୍ଥୀ କରିଛି ଏବଂ ସେ ଆଦିବାସୀ ଭୋଟରଙ୍କୁ ନେଇ ନିର୍ବାଚନ ମଇଦାନରେ ଅବତରଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ତ୍ରିମୁଖୀ ଲଢ଼େଇ ହେବାର ଅନୁମାନ କରାଯାଏ ଏବଂ ଆଜି ବିଜେପି ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ଲାଗି ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ସତ୍ତ୍ୱେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଏବଂ ନିଜ ଦଳ ପାଇଁ ସେମାନେ ଜିଜାନ୍ ପ୍ରୟାସ କରୁଛନ୍ତି। ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ ପଛୁଆ ବର୍ଗ ପ୍ରାର୍ଥୀ ରୂପରେ ହିତେଶ କୁମାର ବଗର୍ତ୍ତୀ, ପୂର୍ବତନ ବିଧାୟକ, ଯିଏକି ବିଜେପି ଦଳ ତାଙ୍କୁ ଚଳିତ ବର୍ଷ ଦଳୀୟ ପ୍ରାର୍ଥୀ ରୂପରେ ନିର୍ବାଚନୀ ମଇଦାନରେ ଅବତରଣ କରିଛି ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ସାତଗୋଟି ବିଧାନସଭାକୁ ନେଇ ଗଠିତ ଅଟେ, ଯେଉଁଟାକି ନୂଆପଡ଼ା ଜିଲ୍ଲାରେ ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଅଟେ। ବିଜେପି ମହିଳା କାର୍ଡ଼ ଖେଳିଥିବା ବେଳେ ରାଜ ପରିବାର ଜଣେ ଗୃହିଣୀଙ୍କୁ ପ୍ରଥମ ଥର ପାଇଁ ମାଲବିକା ଦେବୀଙ୍କୁ ପ୍ରାର୍ଥୀ କରିଛି ଏବଂ କଂଗ୍ରେସ ଆଦିବାସୀ ଏବଂ ମହିଳା ପ୍ରାର୍ଥୀ ରୂପରେ ଥ୍ୱାମୁଲ ରାମପୁରର ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛନ୍ତି। ସେହିପରି ବିଜେଡି ଖଡ଼ିଆଲ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ଥିବା ପଛୁଆ ବର୍ଗର ଲମ୍ବୋଦର ନିଆଲ ବିଜେଡି କଳାହାଣ୍ଡି ସାଂସଦ ପ୍ରାର୍ଥୀ ରୂପରେ ଲୋକସଭା ଘୋଷଣା କରିଛନ୍ତି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ୍ ଏକ ତାରିଖରେ ସାଧାରଣ ନିର୍ବାଚନ ହେବ। ଭୋଟରମାନେ କିଭଳି ଅଧିକ ସଂଖ୍ୟାରେ ମତଦାନ କରିବେ ସେ ନେଇ ଜିଲ୍ଲା ଯୋଜନା ଓ ପରିଚାଳନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ସ୍ୱାଇଁ ଏକ ମତଦାନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭୋଟରମାନଙ୍କୁ ଗୁରୁତ୍ୱ ଦେବା ସହ ବିଶେଷ ଭାବେ କ୍ରୀଡ଼ାବିତ୍ମାନେ ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ମତଦାନ ସମ୍ପର୍କରେ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 28 କଲେଜର ପରୀକ୍ଷା ଆଜି ବାତିଲ ହୋଇଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ଚଳିତ ବର୍ଷ ପରୀକ୍ଷାରେ ପ୍ରଶ୍ନପତ୍ରଗୁଡ଼ିକ ସିଲାବସ୍ ବାହାରୁ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତର ସହ ବିଚାର କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ଆଗାମୀ ଦିନରେ ପରୀକ୍ଷା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଣାଇ ଦିଆଯିବ ବୋଲି କହିଛନ୍ତି। ଜନସାଧାରଣଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଆଧାରର ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ବାହାରିଛି। ଯେଉଁମାନଙ୍କର ଆଧାରକୁ 10 ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନଙ୍କ ନିଃଶୁଳ୍କ ଆଧାର ଅପଡେଟ୍ ପାଇଁ ପ୍ରାଧିକରଣ ସୁବିଧା ପ୍ରଦାନ କରୁଛି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ମାସ 14 ତାରିଖରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟସୀମାକୁ ଆସନ୍ତା ଜୁନ୍ 24 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ 14 ସୁଦ୍ଧା ଅନ୍ଲାଇନ୍ରେ ଅପଡେଟ୍ କଲେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍ କଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ। ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ନବରଙ୍ଗୀ ଚଢ଼େଇଙ୍କ ଗଣନା ଶେଷ ହୋଇଛି। ଗୋଟିଏ ଦିନରେ 36 ଦଳ ସହିତ 72 ଜଣ ବନ କର୍ମଚାରୀ 5 ରେଞ୍ଜରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ। ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର 5 ରେଞ୍ଜ ମଧ୍ୟରୁ 3 218 ନବରଙ୍ଗୀ ଚଢ଼େଇ ଥିବା ଗଣନା କରି ଚିହ୍ନଟ କରାଯାଇଛି। କନିକା ରେଞ୍ଜର ଭିତରକନିକା ଫରେଷ୍ଟ ବ୍ଲକ ଅଞ୍ଚଳରେ ସର୍ବାଧିକ 32 ଏହି ପ୍ରଜାତିର ଚଢ଼େଇଙ୍କୁ ଚିହ୍ନଟ କରାଯାଇଥିଲା। ଗତବର୍ଷ 148 ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଏହାର ସଂଖ୍ୟା 218 ବୃଦ୍ଧି ପାଇଛି ବୋଲି ରାଜନଗର ଡିଏଫ୍ଓ କହିଛନ୍ତି। ଆଜି ସମଗ୍ର ଦେଶରେ ବିଶ୍ୱ ପୃଥିବୀ ଦିବସ ପାଳିତ ହେଉଛି। ପରିବେଶର ସୁରକ୍ଷା ପାଇଁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍। ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଓ ପ୍ରକୃତି ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଏହି ଦିବସରେ ଆଲୋକପାତ କରାଯାଉଛି। 1970 ଏପ୍ରିଲ 22 ତାରିଖରେ ଆମେରିକା ପ୍ରଥମ ଥର ପାଇଁ ପୃଥିବୀ ଦିବସ ପାଳନ କରାଯାଇଥିଲା। ପୃଥିବୀର ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଦିବସ ପାଳନ କରାଯାଉଛି। ଏକ ଉତ୍ତମ ଭବିଷ୍ୟତ ଓ ସୁସ୍ଥ ପୃଥିବୀର ଗଠନ ଲାଗି ବିଶ୍ୱର ଜନସାଧାରଣଙ୍କୁ ଏଥିରେ ନିବେଦନ କରାଯାଉଛି। ରାଜ୍ୟପାଳ ରଘୁବର ଦାସ ବିଶ୍ୱ ପୃଥିବୀ ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଆମକୁ ଧରିତ୍ରୀ ମା'କୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ସଂକଳ୍ପ ନେବାକୁ ପଡ଼ିବ। ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସବୁଜ ବାହିନୀ ପକ୍ଷରୁ ପୃଥିବୀ ଧରିତ୍ରୀ ଦିବସ ଇକୋ କ୍ଲବର ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦେଇ 1970 ପରିବେଶ ଆନ୍ଦୋଳନ ଏବଂ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଆରମ୍ଭ ହୋଇଛି। ଆଜି ଏହାର ପ୍ରଭାବ ଅଧିକ ଥିବା ଯୋଗୁଁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ଭଲପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରିବେ ପଦ୍ମ ପୁରସ୍କାର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଭାରତର ନିର୍ବାଚନ କମିଶନ ବିଭିନ୍ନ ପକ୍ଷଙ୍କ ସହ କଲେ ଆଲୋଚନା। ବିଧାନସଭା ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 28ଟି କଲେଜର ପରୀକ୍ଷା ବାତିଲ ଏବଂ ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ପୃଥିବୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।